బాళిశం శబ్దం అజ్ఞం పండితమాకుంటాడు. వాచాళం బాళిశం శబ్దం అజ్ఞం పండితమానినం కృష్ణం మత్స్యముపాశ్రిత్య గోపామే చక్రుడ ప్రియం. భగవాన్ కూడా యజ్ఞపత్నిక విషయ వాళ్ళు అక్కడ చేతిలో వర్తమాన్ గోవర్ధన్ లీలా విషయాలు ఉన్నాయి అక్కడ చూసి సుఖదేవ గోస్వామి వస్తుంది. సరే భగవాన్ అపి తత్రైవ బలదేవేన సంజుత అపశ్యన్ నివసన్ గోపాన్ ఇంద్ర జాగ కృతోద్యమ. తరే భగవాన్ బలదేవ సహిత మిశిగిరి దెఖిలే అపశ్యన్ రే గోప గోప గోపి మనే మనసు ఇంద్ర జాగ కృతోద్యమాన్ ఇంద్రకర యజ్ఞం కరే పై భగవాన్ తో ఆసుచంది సబు దేవతా ఏసు పూజా ఏసు నకరి భగవాన్ కో పూజా కరే పై ధర్మ ప్రకృత ధర్మ స్థాపన కరే పై సే ఆసుచంది. తెను దెఖిలే నిజర పితా ఆ అన్య మనే సబు సే ఇంద్ర యజ్ఞం కొడుచంది. తెను సే సెడకు తాపరే ఇంద్రంగ మధ్య బహుత్ గర్వ హైతిలా జీవనకర భోగ ఐశ్వర్య సబు రహిచి ఇంత పిల్లాన కర బహుత్ గర్వ హైచి ବହୁତ ଟଙ୍କା ପଇସା ପାଇଲେ ସମସ୍ତଙ୍କର ଗର୍ବ ହେଇଯାଏ. ସେଭଳି ଭାବରେ ଇନ୍ଦ୍ରଙ୍କର ମଧ୍ୟ ବହୁତ ଗର୍ବ ହେଇଯାଇଥିଲା. ତେଣୁ ସେହି ଗର୍ବକୁ ଭଙ୍ଗନ ଭାଙ୍ଗିବା ପାଇଁ ଭଗବାନ ଇନ୍ଦ୍ର ଯଜ୍ଞ ଭଙ୍ଗ କରିବା ପାଇଁ ଚିନ୍ତା କଲେ. ତେଣୁ ସିଏ କହୁଛନ୍ତି ତାଙ୍କ ମା' ପିତା କହିଲେ ଯେ ଆପଣ ଏଇ ଯେଉଁ ଯଜ୍ଞ କରୁଛନ୍ତି ଯଜ୍ଞ କ'ଣ ପାଇଁ କରାଯାଉଛି? ଏ କିଛି ଆର କିଛି ଶାସ୍ତ୍ର ଭିତ୍ତି ହୋଇଛି ନା ଏମିତି ମନ ମନ ହେଉଛି ନା କ'ଣ କେମିତି ହେଉଛି? ତେଣୁ ତାଙ୍କର ପିତା ନନ୍ଦ କହିଲେ ସେ ନନ୍ଦ ବାଦ ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘସ୍ତମୂର୍ତ୍ତ ତେ ବି ବର୍ଷନ୍ତି ଭୂତାନାଂ କ୍ରୀଣନ ଜୀବନ ବ୍ୟୟ. ଯେ ପର୍ଜନ୍ୟ ଭଗବାନ ଇନ୍ଦ୍ର ଇନ୍ଦ୍ର ସେ ଭଗବାନ ତେଣୁ ତାଙ୍କର ବହୁତ ଶକ୍ତି ରହିଛି. ତେଣୁ ପର୍ଜନ୍ୟ ସେ ବୃଷ୍ଟି ଦେଉଛନ୍ତି. ମେଘସ୍ତମୂର୍ତ୍ତ ମେଘ ସବୁ ହେଉଛନ୍ତି ତାଙ୍କର ମୂର୍ତ୍ତି, ମେଘମାନଙ୍କ ଦ୍ୱାରା ସେ ବର୍ଷା କରୁଛନ୍ତି. ଏବଂ ତେବି ବର୍ଷନ୍ତି ଭୂତାନାମ କ୍ରୀଣନାମ ଜୀବନାମ ପ୍ରିୟ ପୟ ପୟ କହିଲେ ଯେଉଁ ବର୍ଷା ଦ୍ୱାରା ଯେଉଁ ଜଳ ଆସୁଛି ଏଇଟା ହେଉଛି ଜୀବନ, ଲୋକମାନଙ୍କର ଜୀବନ. ତେଣୁ ଏଇ ବର୍ଷା ଦ୍ୱାରା ଭୂତ ବା ଜୀବମାନେ ଚରାଶୀ ଲୋକ ବା ଜୀବ ଏମାନଙ୍କର ଜୀବନ ସମ୍ଭବ ହେଉଛି. ତେଣୁ ଆମେ ତାଙ୍କୁ ଯଜ୍ଞ ପୂଜା କରିବା କଥା. ତେଣୁ ଏଇଟା ପ୍ରଚାରିତ ହେଇକିରି ଆସିଛି, ଆମେ ମଧ୍ୟ ଏଇଟା କରୁଛୁ. ତେଣୁ ଭଗବାନ କହିଲେ କର୍ମଣ ଜାୟନ୍ତି ଜନ୍ତୁ କର୍ମଣି ଏବେ ପ୍ରଲିୟତେ ସୁଖ ଦୁଃଖ ଭୟକ୍ଷେମ କର୍ମଣି ଏବେ ବିପଦ୍ୟତେ. ସେ କହିଲେ ଇନ୍ଦ୍ର କ'ଣ ଇଏ କରିବେ? ତମେ ଯେଉଁ ଭଳିଆ କର୍ମ କରିବ କର୍ମ ମୀମାଂସା ଭଗବାନ ଦେଉଛନ୍ତି. ତମେ କର୍ମଣ ଜାୟନ୍ତି ଜନ୍ତୁ ତମେ ଯେଉଁ ଭଳିଆ କର୍ମ କରିବ ସେ ଅନୁସାରେ ତମେ ଜନ୍ମ ପାଇବ. ଏବଂ କର୍ମଣି ଏବେ ପ୍ରଲିୟତେ ତମେ ଯେଉଁ ମୃତ୍ୟୁବରଣ କରିବ ଯେଉଁ ସମୟରେ ଯେଉଁଭଳି କର୍ମ କରିଥିବ ସେଭଳି ଭାବେ ପରଜନ୍ମରେ ମଧ୍ୟ ସେଭଳି ଭାବରେ ତୁମେ ଜନ୍ମ ପାଇବ. ଏବଂ ସୁଖ ଦୁଃଖ ଭୟଂକ୍ଷେମ କେତେବେଳେ ସୁଖ ଆସୁଛି କେତେବେଳେ ଦୁଃଖ ଆସୁଛି କେତେବେଳେ ଭୟ ଆସୁଛି କେତେବେଳେ ମଙ୍ଗଳ ଆସୁଛି କେତେବେଳେ ଅମଙ୍ଗଳ ଆସୁଛି ଏଇ କର୍ମଣିବା ଅଭିଜ୍ଞତା ତୁମ କର୍ମ ଅନୁସାରେ ଫଳ ପାଇବ. ଆଉ ଇନ୍ଦ୍ର କ'ଣ? ଇନ୍ଦ୍ର କି ବର୍ତ୍ତତେ ବ୍ରାହ୍ମଣ ବିପ୍ରା ରାଜନ୍ୟ ରକ୍ଷା ଭୁବ ବୈଶ୍ୟସ୍ତୁ ବାର୍ତ୍ତା ଯିବେ ଶୂଦ୍ରସ୍ତୁ ଦ୍ୱିଜସେବା. ଆମର ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ ଶୂଦ୍ର ଚାରିବର୍ଣ୍ଣ ଚାରି ଆଶ୍ରମ ଯେଉଁ ରହିଛି ବ୍ରହ୍ମଚାରୀ ଗ୍ରସ୍ତ ମାନଙ୍କ ସନ୍ନ୍ୟାସ ତେଣୁ ବ୍ରାହ୍ମଣମାନଙ୍କ କର୍ତ୍ତବ୍ୟ ହେଲା ସେମାନେ ବ୍ରାହ୍ମଣ ରହିଲେ ଏବଂ ଋଷି କିଏ କ୍ଷେତ୍ର ରହିଲେ ବୈଶ୍ୟ ରହିଲେ. ବୈଶ୍ୟଙ୍କର ଆମେ ହେଉଛି ବୈଶ୍ୟ. ଆମର ବାର୍ତ୍ତା ବା ଆମର କାର୍ଯ୍ୟ କ'ଣ ନା କୃଷି ବାଣିଜ୍ୟ ଗୋରକ୍ଷା କୃଷିଧନ ସୂର୍ଯ୍ୟ ମୁଚ୍ଛତେ. ଆମର ଚାରିଟି କାର୍ଯ୍ୟ, ଗୋଟେ ହେଉଛି କୃଷି, ଗୋଟେ ହେଉଛି ବାଣିଜ୍ୟ, ଗୋଟେ ହେଉଛି ଗୋରକ୍ଷା, ଆଉ ଗୋଟେ ହେଉଛି କୃଷିଧନ. କୃଷିଧନ କହିଲେ କେଉଁଠି ଅଧିକା ପଇସା ଆସିବ ଇନଭେଷ୍ଟମେଣ୍ଟ କରିବା, କୃଷିଧନ ସୂର୍ଯ୍ୟ ମୁଚ୍ଛତେ. ଇଏ ହେଉଛି ଚତୁର୍ଥ କାର୍ଯ୍ୟ. ବାର୍ତ୍ତା ଚତୁର୍ବିଧା ତତ୍ର ବୟଂ ଗୋବୃତ୍ତିଓ ନିଶମ. ଏଇ ଚାରୋଟି ଯଦିଓ ବୃତ୍ତି ରହିଛି କିନ୍ତୁ ଆମର ହେଉଛି କେବଳ ଗୋବୃତ୍ତି. ଆମେ ଖାଲି ଗାଈ ରଖୁଛେ, ଗୋପାଳ ଆମେ ସବୁ. ତେଣୁ ଏ କଥା କହିକରି ଯେତେବେଳେ କହିଲେ ତାଙ୍କର ପିତା କହିଲେ ଠିକ୍ ଅଛି, ତୁମର ଯେଉଁ କହୁଛ କେବଳ ଗୋବର୍ଦ୍ଧନକୁ ପୂଜା କରିବା, କାରଣ ଗୋବର୍ଦ୍ଧନ ପର୍ବତ ଯେଉଁ ରହିଛନ୍ତି ସିଏ ଆମକୁ ବୃଷ୍ଟି ଦେଉଛନ୍ତି, ସିଏ ଆମକୁ ଶସ୍ୟ ସାର ସବୁ ଦେଉଛନ୍ତି, ଲୋକ ଆମର ଗାଭୀମାନେ ସବୁ ଶସ୍ୟ ପାଉଛନ୍ତି, ସେ ସବୁ ବିଭିନ୍ନ ପ୍ରକାର ଭଗବାନ ଆମକୁ ରକ୍ଷା କରୁଛନ୍ତି, ବିଭିନ୍ନ ପ୍ରକାର ଗଛ ବୃକ୍ଷ ରକ୍ଷା ସବୁ ଦ୍ୱାରା ସବୁ ଦେଉଛନ୍ତି। ତେଣୁ ନନ୍ଦ ମହାରାଜ କହିଲେ ଠିକ ଅଛି, ଆମେ ସେଇ ଗୋବର୍ଦ୍ଧନ ପୂଜା ଆଉ ଗୋଟେ ଦିନ କରିବା, ଏଥିରେ ଏଇଟା ଇନ୍ଦ୍ର ଜାଗାଟା କରିଦେବା। ଭଗବାନ କହିଲେ ନା ନା, ଆଉ ଥରେ କାହିଁକି କରିବା, ଏବେ କାହିଁକି ନା କରିବା, ଏଇ ଜିନିଷ ଯାହା ସବୁ ରୋଷେଇ ସବୁ ଅଛି, ଏଇ ସବୁ ଜିନିଷ ଏଇଠି ସବୁ ରେଡ଼ି ହେଇକି ଅଛି, ସେଇ ଜିନିଷ ଦ୍ୱାରା ଆମେ ଗୋବର୍ଦ୍ଧନ ପୂଜା କରିବା। ଭଗବାନ ଯେମିତି ଗୋବର୍ଦ୍ଧନ ପୂଜା ହେବ ଏସବୁ ଜିନିଷ ବତେଇ ଦେଲେ, ଏଇଭଳି ଭାବରେ କରିବା ସେଇଭଳି ଭାବରେ କରିବା ସବୁ କହିଲେ। ତେଣୁ ଏ କଥା ଯେତେବେଳେ ଇନ୍ଦ୍ର ଜାଣିଲେ, ସେ ରଜସା ଚୋଦା ମେଘା ବର୍ଷନ୍ତି ଅମୁନି ସର୍ବଥ ପ୍ରଜାସ୍ତରେ ସିଦ୍ଧାନ୍ତି ମହେନ୍ଦ୍ର କିଂ କରିଛନ୍ତି। ଭଗବାନ କହିଲେ ରଜସା ଏଇ ରଜଗୁଣର ଦ୍ୱାରା ମେଘ ବର୍ଷା କରୁଛି, ଅମ୍ବୁନି ସର୍ବଥ ସବୁଠି ବର୍ଷା କରୁଛି, ପ୍ରଜାସ୍ତରେ ସିଦ୍ଧାନ୍ତି ମହେନ୍ଦ୍ର କିଂ କରିଛି, ମହେନ୍ଦ୍ର ଇନ୍ଦ୍ର କ'ଣ, ଇନ୍ଦ୍ର କ'ଣ କରିବ, ସେ ଯେଉଁମାନଙ୍କ ଲୋକମାନେ ଯେଉଁମାନେ କର୍ମ ଅନୁସାରେ ସେ ଅନୁସାରେ ଇଏ ହେଉଛି, ବର୍ଷା ଯେଉଁ ହେଉଛି ରଜଗୁଣ ଦ୍ୱାରା ବର୍ଷା ହେଉଛି। ଏକଥା ଯେତେବେଳେ ଇନ୍ଦ୍ର ଜାଣିଲେ, ଇନ୍ଦ୍ର ବହୁତ ରାଗିକିରି ପଞ୍ଚମ ହେଇକିରି କହୁଛନ୍ତି ବାଚାଳଂ ବାଳିଶଂ ଶବ୍ଦମ, ଏଇ ଗୋଟେ ବାଚାଳଟା ବାଳିଶ ସାତ ବର୍ଷର ବାଳକ ମାତ୍ର ଶବ୍ଦମ, ବହୁତ ଗର୍ବ ଆର, ଅଜ୍ଞ ପାଠ କିଛି ପଢ଼ିନି, ଅ ଅକ୍ଷର ବିବର୍ଜିତ, ଯାଇକି ପରେ ଯାଇକି ପଢ଼ିବେ ନା, ଏମାନେ ସବୁ ପଢ଼ିଛନ୍ତି କେଉଁଠି, ଏମାନେ ସବୁ ପଢ଼ୁଛନ୍ତି ବୃହସ୍ପତିଙ୍କ ପାଖରେ। ଏବଂ ପଣ୍ଡିତମାନେ ନିଜକୁ ଅଜ୍ଞ ଯଦିଓ ସେ ମୂର୍ଖଟା ଭାବୁଛି ବହୁତ ପଣ୍ଡିତ ବହୁତ ଜ୍ଞାନ ଅଛି ତା ପଣ୍ଡିତମାନେ। କୃଷ୍ଣ ମତେ ଉପାସିତ୍ୟ କୃଷ୍ଣ, ଏଇ କୃଷ୍ଣ ଏଇ କୃଷ୍ଣକୁ ଯେଉଁ ସାମାନ୍ୟ ବାଳକ ମତେ ବାଳ କରେ ନା, ତାକୁ ଆଶ୍ରୟ କରିକିରି ଗୋପାମି ଚକ୍ର ପ୍ରେମ, ଏ ଗୋପାଳମାନେ ବଡ଼ ବଡ଼ ଲୋକମାନେ ଗୋପାଳ ନନ୍ଦ ଏସବୁ ଉପାନନ୍ଦ ଏମାନେ ସବୁ ମଧ୍ୟ ତା କଥାରେ ପଡ଼ିକିରି ମୋର ବନ୍ଦ କରିଦେଇଛନ୍ତି, ଚକ୍ର ଅପ୍ରିୟମ ମୋର ଅପ୍ରିୟ କାର୍ଯ୍ୟ କରିଛନ୍ତି, ମୋତେ ମୋର ପୂଜା ବନ୍ଦ କରିଛନ୍ତି। ତେଣୁ ଏ ଶ୍ଳୋକର ଅର୍ଥ ଯଦିଓ ଏହା, କିନ୍ତୁ ଏହାର ଅର୍ଥ ମଧ୍ୟ ଆଉ ଗୋଟେ ପ୍ରକାର ରହିଛି। ସରସ୍ୱତୀ ଦେବୀ ଏଇଟାକୁ ଅର୍ଥ କରିଛନ୍ତି, ସରସ୍ୱତୀ ପୂଜା ଆସୁଛନ୍ତି 15 ତାରିଖରେ, ମୁଁ ଏଇଟା ଗତ ବର୍ଷ ଇଏରେ କହିଥିଲି, ଗଦିରେ କହିଥିଲି। ତଥା ବାଚାଳଂ ଅର୍ଥ ହେଉଛି ବହୁ ଭାଷିଣମ, ବାଚାଳଂ ଅର୍ଥ ବହୁତ ଆଡ଼ୁ ସେଠୁ କଥା ଯେଉଁମାନେ କହୁଛନ୍ତି, କିନ୍ତୁ ବାଚାଳ ଅର୍ଥ ଆଉ ଗୋଟେ ଅର୍ଥ ହେଉଛି ବହୁ ଭାଷିଣମ, ବହୁ କଥା କହିବେ, ବାଳିଶଂ ଶିଶୁ, ନାଇଁ ତାର ଅର୍ଥ ଆଉ ଗୋଟେ କହିବି, ବିଷ୍ଣୁ ଚକ୍ର ଠାକୁର କେଉଁଠି ରଖିଛନ୍ତି ସେଇଟା ସିଦ୍ଧସ୍ୱାମୀଙ୍କର ମୁଁ କହୁଛି ବର୍ତ୍ତମାନ, ସିଦ୍ଧସ୍ୱାମୀ କହୁଛନ୍ତି ବାଳିଶଂ କହିଲେ ଶିଶୁ, ପଣ୍ଡିତମାନେ କହିଲେ ପଣ୍ଡିତ ମନ୍ୟମ ଅଥବା ସ୍ତବ୍ଧଂ ଅଭିନୀତଂ ଇତି ନିନ୍ଦୟା, ଏଇ ଦେଖା ଗଲେ ଏଇଟା ନିନ୍ଦା କରୁଛନ୍ତି ନାଇଁ କି, କିନ୍ତୁ ଯୋଜିତାପି ଇନ୍ଦ୍ରସ୍ୟ ଭାରତୀ କୃଷ୍ଣଂ ସ୍ତୌତି ତଥା, ଭାରତୀ କହିଲେ ସରସ୍ୱତୀ ଦେବୀ ଏଇ ଇନ୍ଦ୍ରଙ୍କର ନିନ୍ଦାକୁ ନେଇକିରି ସିଏ ଅର୍ଥ କରିକିରି ଭଗବାନଙ୍କ ସ୍ତୁତି କରିଦେଲେ, କିଭଳି ସ୍ତୁତି ହେଲା, ତଥା ଏଇ ବାଚାଳଂ, ବାଚାଳଙ୍କର ଆଉ ଗୋଟେ ଶବ୍ଦ ଅର୍ଥ ହେଉଛି ଶାସ୍ତ୍ର ଯୋନୀ, ଯାହାଙ୍କ ଠାରୁ ସବୁ ଶାସ୍ତ୍ର ଆସୁଛନ୍ତି ସିଏ ହେଉଛନ୍ତି ବାଚାଳ, ବାଳିଶମ ଏବପି ଶିଶୁବାନ ରବିମାନିନମ, ବାଳିଶମ ଅର୍ଥ ହେଉଛି ଛୋଟ ପିଲାଭଳି, ତାର ଆଉ ଗୋଟେ ଅର୍ଥ ହେଉଛି ଶିଶୁବତ୍ ଅଭିମାନିନମ, ତାଙ୍କର କୌଣସି ଅଭିମାନ ନାହିଁ, ଶିଶୁବନ ନିରଭିମାନିନମ, ଆଉ ଗୋଟେ ସ୍ତବ୍ଧମ, ସ୍ତବ୍ଧ ଅର୍ଥ ହେଉଛି ଗର୍ବୀ ଅହଙ୍କାରୀ ଏସବୁ ସ୍ତବ୍ଧ, କିନ୍ତୁ ସ୍ତବ୍ଧର ଅର୍ଥ ହେଉଛି ଆଉ ଗୋଟେ ଅର୍ଥ ହେଉଛି ସ୍ତବ୍ଧମ ଅନ୍ୟସ୍ୟ ବନ୍ଧସ୍ୟା ଅଭାବାତ୍ ଅନମ୍ରମ, ଅନ୍ୟ କେହି ତାଙ୍କୁ ଅବନ୍ଧ୍ୟ, ତାଙ୍କର ସେ ସମସ୍ତଙ୍କର ବନ୍ଧ୍ୟ, କିନ୍ତୁ ସିଏ କାହାର କାହାକୁ ବନ୍ଦନା କରିବା କଥା ନୁହଁ, କାରଣ ସିଏ ହେଉଛନ୍ତି ସବୁଠୁ ଶ୍ରେଷ୍ଠ। ତେଣୁ ଏଇଭଳି ଭାବରେ ସ୍ତବ୍ଧର ଅର୍ଥ ହେଉଛି ଅନମ୍ରମ, ଏର ଅର୍ଥ ହେଉଛି ସିଏ ହେଉଛନ୍ତି ସବୁଠାରୁ ବନ୍ଧ୍ୟ, ସମସ୍ତଙ୍କର ବନ୍ଧ୍ୟ। ପୁଣି ଅଜ୍ଞ, ଅଜ୍ଞ ଅର୍ଥ ଆମେ ଭାବୁଛେ ମୂର୍ଖ, ଜ୍ଞାନ ନାହିଁ, କିନ୍ତୁ ଅଜ୍ଞର ଆଉ ଗୋଟେ ଅର୍ଥ ହେଉଛି ନାସ୍ତି ଜ୍ଞୋ ଯସ୍ମାତ୍ତଂ ତାଙ୍କୁ ଏମିତି କିଛି ଜିନିଷ ନାହିଁ ଯେଉଁଟା ଜ୍ଞାନ ତା'ର ନାହିଁ, ସମସ୍ତେ କିଛି ସେ ଜ୍ଞାନ ଜାଣିଛନ୍ତି। ସର୍ବଜ୍ଞମ୍ ଇତି ଅର୍ଥ ସୁଦର୍ଶନ କହୁଛନ୍ତି। ଅଜ୍ଞର ଆଉ ଗୋଟେ ଅର୍ଥ ହେଉଛି ସର୍ବଜ୍ଞ। ପଣ୍ଡିତ ମାନିନମ୍, ପଣ୍ଡିତ ମାନିନ ଅର୍ଥ ହେଉଛି ନିଜକୁ ପଣ୍ଡିତ ବୋଲି ଭାବୁଛନ୍ତି, କିନ୍ତୁ ପଣ୍ଡିତ ମାନିନମ୍ ଅର୍ଥ ହେଉଛି ବହୁ ବିଧାଂ ବହୁ ମାନିନିୟମ୍, ବହୁ ବ୍ରହ୍ମବିଦାଂ ବହୁ ମାନିନିୟମ୍। ବ୍ରହ୍ମବିଦା ଯେଉଁମାନେ ବ୍ରହ୍ମଙ୍କୁ ଜାଣନ୍ତି, ଭଗବାନଙ୍କୁ ଜାଣନ୍ତି ବା ବେଦ ଜାଣନ୍ତି, ସେମାନେ ସମସ୍ତେ ତାଙ୍କୁ ବହୁମାନନ କରନ୍ତି ବା ତାଙ୍କୁ ସମସ୍ତେ ପୂଜା କରନ୍ତି। ପଣ୍ଡିତ ମାନିନମ୍, ପଣ୍ଡିତମାନେ ତାଙ୍କୁ ମାନ ଦିଅନ୍ତି ପଣ୍ଡିତ ମାନିନମ୍। ଏବଂ କୃଷ୍ଣା ସଦାନନ୍ଦ ରୂପଂ ପରମ ବ୍ରହ୍ମ, କୃଷ୍ଣର ଅର୍ଥ ଆଉ ଗୋଟେ ଅର୍ଥ ହେଉଛି କୃଷ୍ଣ ଅର୍ଥ ସଦାନନ୍ଦ, ସବୁବେଳେ ଆନନ୍ଦରେ ରୂପଂ ପରମ ବ୍ରହ୍ମ, ଏଇଭଳି ଭାବରେ ତାଙ୍କ ରୂପ ପରମ ବ୍ରହ୍ମ ରୂପ। ମର୍ତ୍ତ୍ୟାଂ ତଥାପି ଭକ୍ତବାତ୍ସଲ୍ୟ ନା ମନୁଷ୍ୟତା ପ୍ରତୀୟମାନମିତି, ଯଦିଓ ମନୁଷ୍ୟ ଭଳି ରହିଛନ୍ତି, କାହିଁକି ସେ ରହିଛନ୍ତି ନା ଭକ୍ତବାତ୍ସଲ୍ୟ, ଭକ୍ତଙ୍କୁ କୃପା କରିବା ପାଇଁ ସିଏ ଏଇଭଳି ଭାବରେ ରହିଛନ୍ତି ପ୍ରତୀୟମାନ। ଏଇଭଳି ଭାବରେ ଇନ୍ଦ୍ରଙ୍କର ଗାଳିକୁ ସରସ୍ୱତୀ ଦେବୀ ସ୍ତୁତିରେ ପରିଣତ କରିଛନ୍ତି।
ବାଚାଳନ
ଶବ୍ଦର ଅର୍ଥ ହେଉଛି ଯାହାଙ୍କଠାରୁ ସବୁ କିଛି ଶାସ୍ତ୍ର ଆସୁଛନ୍ତି, ବାଳିସଂ ବାଳିସଂ ବୋଲେ ଯେମିତି ଯିଏ ବାଳିସଂ ବୋଲେ ଛୋଟ ପିଲା ଭଳି ତାଙ୍କର କୌଣସି ଅଭିମାନ ନାହିଁ ବାଳିସଂ। ସ୍ତବ୍ଧଂ ସ୍ତବ୍ଧଂ କହିଲେ ଗର୍ବ ଗର୍ବୀ, କିନ୍ତୁ ସ୍ତବ୍ଧର ଆଉ ଗୋଟେ ଅର୍ଥ ହେଉଛି ଯେ ସ୍ତବ୍ଧଂ ଅର୍ଥ ହେଉଛି ଅନ୍ୟ, ହଁ ସମସ୍ତେ ତାଙ୍କୁ ବନ୍ଦନା କରନ୍ତି, ସିଏ କାହାର ବନ୍ଦନା କରିବା ଆବଶ୍ୟକତା ନାହିଁ, କାରଣ ସିଏ ହେଉଛନ୍ତି ସବୁଠାରୁ ଚିର ବନ୍ଧ୍ୟ, ସମସ୍ତଙ୍କର ବନ୍ଧ୍ୟ, ସିଏ ସମସ୍ତେ ଭଗବାନ ବନ୍ଦନା କରିବେ, ତେଣୁ ସେଇ ଅର୍ଥରେ ସ୍ତବ୍ଧ ଅର୍ଥ ହେଉଛି ସେଇଭଳିଆ ଅଛି, ତାଙ୍କର କାହାର ବନ୍ଦନା କରିବା ଦରକାର ନାହିଁ ସ୍ତବ୍ଧ। ଏବଂ ଅଜ୍ଞ, ଅଜ୍ଞ ଅର୍ଥ ସାଧାରଣତଃ ହେଉଛନ୍ତି ମୂର୍ଖ, କିନ୍ତୁ ଅଜ୍ଞର ଆଉ ଗୋଟେ ଅର୍ଥ ହେଉଛି ସର୍ବଜ୍ଞ, ସବୁକିଛି ଜାଣନ୍ତି, ଏମିତି କିଛି ଜାଣି ଜିନିଷ ଯାହାକୁ ସେ ଜାଣିନାହାନ୍ତି ଅଜ୍ଞ, ଏମିତି କିଛି ନାହିଁ, ସବୁ ସେ ଜିନିଷ ଜାଣନ୍ତି। ପଣ୍ଡିତ ମାନିନମ୍, ପଣ୍ଡିତମାନେ ତାଙ୍କୁ ମାନ ଦିଅନ୍ତି, ଯେଉଁମାନେ ବହୁନା ଜନ୍ମ ନାମନ୍ତି ଜ୍ଞାନବାନ ମାନଙ୍କ ପ୍ରତିତେ, ଏମାନେ ପ୍ରକୃତ ପଣ୍ଡିତ, ପଣ୍ଡିତା ସମଦର୍ଶିନ, ସେମାନେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି, ତେଣୁ କୃଷ୍ଣଙ୍କୁ ସେମାନେ ଦର୍ଶନ କରନ୍ତି ପଣ୍ଡିତ ମାନ। କୃଷ୍ଣଙ୍କ ମର୍ତ୍ତ୍ୟ ଉପାସିତ, କୃଷ୍ଣ ଯେଉଁ ଭଗବାନଙ୍କର କୃଷ୍ଣଙ୍କର ଅର୍ଥ ହେଉଛି ସେ ପରମବ୍ରହ୍ମ ରୂପରେ ଆସୁଛନ୍ତି, ମନୁଷ୍ୟ ରୂପରେ ଯଦିଓ ଅଛନ୍ତି କିନ୍ତୁ ଏଇଟା ତାଙ୍କର ଭକ୍ତ ବତ୍ସଳତା, ଭକ୍ତକୁ କୃପା କରିବା ପାଇଁ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନ ଭଗବାନ ଆସନ୍ତି, ପରିତ୍ରାଣାୟ ସାଧନା ଏସବୁ ସମସ୍ତଙ୍କ ପ୍ରତି କୃପା କରିବା ପାଇଁ ଆସନ୍ତି। ତେଣୁ ଏଇଭଳି ଭାବରେ ଇନ୍ଦ୍ରଙ୍କର ଗାଳିକୁ ସରସ୍ୱତୀ ଦେବୀ ସ୍ତୁତିରେ ପରିଣତ କରିଦେଲେ, ତେଣୁ ଯେତେବେଳେ ଇଏ ହେଲା ତେଣୁ ଇନ୍ଦ୍ର ସେଠୁ ବର୍ଷା କରାଇଲେ, ଯେଉଁ ଯେତେବେଳେ ବହୁତ ଧ୍ୱଂସ ହେବ ସେତେବେଳେ ସମ୍ବର୍ତ୍ତକ ଇତ୍ୟାଦି ମେଘ ଅଛନ୍ତି ଭୀଷଣ ଧାରାରେ ବର୍ଷା ହେବ, ଗୋଟେ ବର୍ଷ କାଳ ଖରା ହେଇକି ରହିବ, ମାନେ ଆଉ ବର୍ଷା ହେବନି ଗୋଟେ ବର୍ଷ, ଶହେ ବର୍ଷ, ତାପରେ ଶହେ ବର୍ଷ ବର୍ଷା ହେବ, ସମ୍ବର୍ତ୍ତକ ବର୍ଷା ସେଇଟା ମେଘ, ଶହେ ବର୍ଷ ପୁରା ପ୍ରଳୟ ପ୍ରବୃତି, ପ୍ରଳୟ ପ୍ରବୃତି, ପ୍ରଳୟ ଜଳ ହେଇଯିବ ଚାରିଆଡ଼େ, ତେଣୁ ସେଇ ସମ୍ବର୍ତ୍ତକ ମେଘକୁ ଇନ୍ଦ୍ର ଅର୍ଡ଼ର ଦେଲେ, ନିର୍ଦ୍ଦେଶ ଦେଲେ ତୁମେ ଯାଇକିରି ବୃନ୍ଦାବନକୁ ଧ୍ୱଂସ କର, ଯଦିଓ ଧ୍ୱଂସର ସମୟ ହେଇନଥିଲା ବର୍ଷା ଦିନ ନୁହଁ, ତଥାପି ସେ କହିଲେ, କିନ୍ତୁ ବାଧ୍ୟ ହେଇକିରି ଏମାନେ ସବୁ ମେଘମାନେ ଆସିକିରି ବର୍ଷା କରାଇଲେ, ବର୍ଷା କରାଇଲେ ଯେତେବେଳେ ଇନ୍ଦ୍ର ସବୁ ଗୋପମାନେ ଗୋପଗୋପୀମାନେ ସମସ୍ତେ କୃଷ୍ଣଙ୍କୁ ପୁଣି ପ୍ରାର୍ଥନା କଲେ, କହିଲେ ତୁମେ ବନ୍ଦ କଲ, ବର୍ତ୍ତମାନ ଏଇଠି ଇନ୍ଦ୍ର ଏମିତି ଯେଉଁ ଭୀଷଣ ବର୍ଷା କଲେଣି, ଆମକୁ କିଏ ରକ୍ଷା କରିବ, ତୁମେ ରକ୍ଷା କର କହିକି ଭଗବାନ କହିଲେ, ଦେଖିଲେ ମୋର ଭକ୍ତମାନେ ଏଭଳି କଷ୍ଟ ପାଉଛନ୍ତି, ତେଣୁ ତସ୍ମାତ୍ ମତ୍ ଶରଣଂ ଗୋଷ୍ଠଂ ମନ୍ନାଥଂ ମତ୍ ପରିଗ୍ରହଂ ଗୋପାଏ ସ୍ୱାତ୍ମଯୋଗେନ ସ୍ୱୟଂ ମେ ବ୍ରତାହିତ ଇତ୍ୟୁକ୍ତିକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳଂ ଦଧାର ଲୀଳା କୃଷ୍ଣ ଛତ୍ରାକ ମିବାଳକ। ତେଣୁ ଭଗବାନ କହିଲେ ଏମାନେ ମୋ ଶରଣରେ ଅଛନ୍ତି, ମୁଁ ତାଙ୍କର ନାଥ, ଏବଂ ଏମାନେ ମୁଁ ତାଙ୍କୁ ମୋର ଆତ୍ମଯୋଗ ଦ୍ୱାରା ଆମର ମାୟା ଦ୍ୱାରା ଯୋଗ ମାୟା ଦ୍ୱାରା ତାଙ୍କୁ ରକ୍ଷା କରିବେ କହିକିରି ଇତି ଉକ୍ତେ କେନ ହସ୍ତେନ ଏକେନ ହସ୍ତେନ ଏତିକି କହିକିରି ଗୋଟେ ହାତରେ, ଏଠି ଗୋଟେ ହାତ ରହିଛି ଆମର ଇଏରେ କହୁଛନ୍ତି ଗୋଟେ ଆଙ୍ଗୁଠି, ଏକେନ ହସ୍ତେନ ଇତି ବାମ ନେଇବ ବିଶ୍ୱନାଥ ଚକୁରୀ କହୁଛନ୍ତି ଏକ ହସ୍ତ ମାନେ ବାମ ହାତରେ ଧରିଥିଲେ ଯଦୁକ୍ତମ ହରିବଂଶ ସଭ୍ୟନ ପ୍ରାଣିନା ପ୍ରାଣିନା ସଭ୍ୟନ ମାନେ ବାମ ହସ୍ତରେ ଧରିଛନ୍ତି, ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି। କାଳିଆ ଆଙ୍ଗୁଠିରେ ମାନେ ଉଠେଇକିରି କେମିତି ଉଠେଇଲେ ନା ଦଧାର ଲୀଳା, ବହୁତ କଷ୍ଟ କରିବାକୁ ପଡ଼ୁନି, ସାତ କୋଷର ଇଏ କେମିତି ଉଦାହରଣ ଦେଉଛନ୍ତି ଛତ୍ରାକ ମିବ ବାଳକ, ଗୋଟେ ବାଳକ ଛୋଟ ପିଲାଟେ ଗୋଟେ ଛତୁଟାକୁ ଉଠେଇବାକୁ କେମିତି ଉଠଉଛି, ଟେକି ଦେଉଛି ସେଇ ଭାବରେ ଟେକିଦେଲେ, ଟେକି ଦେଇକିରି ତାପରେ ସମସ୍ତଙ୍କୁ କହିଲେ ତମେ ଆସ ଏଇ ଭିତରେ ବସ ମୁଁ ତମକୁ ରକ୍ଷା କରିବି, ତେଣୁ ସମସ୍ତେ ନମସ୍ତୁଭ୍ୟଂ ଏଇଟା ବନ୍ଦ କରିଦେବା କି କଥା ସାରିବାଟି କେବଳ ତୁମେ ତେଣୁ ଏଇଭଳି ଭାବରେ ଯେତେବେଳେ ସମସ୍ତେ ରହିଲେ ଇନ୍ଦ୍ର ଯେତେ ପୃଷ୍ଟି କଲେ ମଧ୍ୟ ସେ ପାଣି ଆଉ ଆସୁନି ତା ଭିତରେ, କିନ୍ତୁ ପାଣି କୁଆଡ଼େ ଯିବ ନା ଅଗସ୍ତି ଋଷି ପାନ କରୁଛନ୍ତି ସେଟା ଅନ୍ୟ ଶାସ୍ତ୍ର ସେ ବର୍ଣ୍ଣନା କରିବେ। ତେଣୁ ଯେତେ ବିଜୁଳି ମାରିଲେ ଯେତେ ପତ୍ର ମାରିଲେ ଯେତେ ଇଏ ହେଲେ ବାଳ ଲଙ୍କା କରିପାରିବ କିଛି ବାଳ ଲଙ୍କା କରିପାରିବ, ତେଣୁ ବାଧ୍ୟ ହେଇକିରି ତାପରେ ସାତ ଦିନ କାଳ ଇଏ କରିକରିକିରି ସେତେବେଳେ ସମସ୍ତେ ଥକିଗଲେ ଆଉ ତାଙ୍କର ଶକ୍ତି ଚାଲିଗଲା, ସେତେବେଳେ ସବୁ ପୁଣି ଇନ୍ଦ୍ର ତାଙ୍କୁ ଏତେ ମଜା ଭାବିଥିଲେ ଆସିକିରି ଭଗବାନ ତାଙ୍କୁ କ୍ଷମା କରିଥିଲେ କହୁଛନ୍ତି ନମସ୍ତୁଭ୍ୟଂ ଭଗବତୀ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସାଧୁତାମ୍ପତୟେ ନମଃ। ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଇନ୍ଦ୍ର ଭଗବାନଙ୍କର ଗୋଟେ ନାମ ରଖିଲେ ଗୋବିନ୍ଦ, କାହିଁକି ନା ସେ ଗାଭୀ ଏବଂ ଇନ୍ଦ୍ରମାନଙ୍କୁ ଆନନ୍ଦ ପ୍ରଦାନ କରେ, ତେଣୁ ପୁରନ୍ଦର ନାମ ରଖେ ଦେବ ଶ୍ରୀ ଗୋବିନ୍ଦ, ଦ୍ରୌପଦୀ ରାକ୍ଷର ନାମ ଦେବ ଦୀନବନ୍ଧୁ। ଏଭଳି ଭାବରେ ଭଗବାନଙ୍କର ବିଭିନ୍ନ ସ୍ତୁତି କଲା ପରେ ଭଗବାନ କହିଲେ ଯେ ମାନେ କେଉଁଠି ସ୍ତୁତି କଲେ ଇନ୍ଦ୍ର, କେତେବେଳେ ସ୍ତୁତି କଲେ ଯେତେବେଳେ ଭଗବାନ ଯେତେବେଳେ ଦେଖିଲେ ସବୁ ଇନ୍ଦ୍ର ବର୍ତ୍ତମାନ ତାର ମୁଣ୍ଡ ଠିକ ହେଇଯାଇଛି ଆଉ ନିଜର ଭୁଲ ବୁଝିପାରୁଛି ମୋ ପାଖରେ କ୍ଷମା ପ୍ରାର୍ଥନା କରିବେ, ସବୁ ଚିନ୍ତା କରିକି ଭଗବାନ କହିଲେ ଠିକ ଅଛି ବର୍ତ୍ତମାନ ବର୍ଷା ବନ୍ଦ ହେଇଯାଇଛି ତମେ ସବୁ ଯା ବୋଲି ସମସ୍ତଙ୍କୁ ବିଦାୟ କଲେ। ବିଦାୟ କଲା ପରେ ଭଗବାନ ପୁଣି ଯେଉଁଠୁ ଯେମିତି ବାହାର କରିଥିଲେ ଇଏକୁ ପୂର୍ବଦିନକୁ ତାକୁ ସେଇଭଳିଆ ରଖିଦେଲେ, ରଖିଦେଇକି ତାପରେ ସବୁ ଗୋପବାଳକମାନେ ସେମାନେ ସବୁ ଗୋପ ବୃଦ୍ଧ ଗୋପମାନେ ବୟସ୍କ ଗୋପମାନେ ସେମାନେ ସବୁ ଚିନ୍ତା କଲେ ଇଏ ସାଧାରଣ ବାଳକ ନୁହଁ, ଇଏ ହେଉଛି ଅସାଧାରଣ ଭଗବାନ ଏସବୁ କଥାବାର୍ତ୍ତା ହେଲା ବେଳେ ନନ୍ଦ ମହାରାଜ କହିଲେ କହିଲେ ଇଏ ଯେତେବେଳେ ଜନ୍ମ ହେଇଥିଲେ ବର୍ଗମୁନି ତାଙ୍କ ନାମକରଣ କହିଥିଲେ ନାରାୟଣ ସମ ଗୁଣେଇ, ତାଙ୍କର ଗୁଣ ହେଉଛି ନାରାୟଣ ଭଳି ଶକ୍ତି ସବୁ ରହିବ ଏଭଳି ତାଙ୍କୁ କହିଥିଲେ। ତାପରେ ପୁଣି କୃଷ୍ଣ ଯେତେବେଳେ ଆସିଲେ ଉଚ୍ଚାରଣ କରିବା ପାଇଁ ସେତେବେଳେ କୃଷ୍ଣ ଗୋଟେ ଜାଗାରେ ଟିକେ ଏକାନ୍ତ ଯାଇଛନ୍ତି ଏବଂ ଇନ୍ଦ୍ର ଆସି ତାଙ୍କୁ ସବୁ ସ୍ତୁତି କରୁଛନ୍ତି ପାଣି ଉପରେ ସ୍ତୁତି ସବୁ କରୁଛନ୍ତି, ସେ ସ୍ତୁତିରୁ ଏଇଟା ଗୋଟେ ନମସ୍ତୁଭ୍ୟଂ ଭଗବତୀ ପୁରୁଷାୟ ମହାତ୍ମନେ ଆପଣ ହେଉଛନ୍ତି ଭଗବାନ, ଆପଣ ନମସ୍କାର, ଆପଣ ହେଉଛନ୍ତି ପୁରୁଷ ଉପଭୋଗକାରୀ, ଆପଣ ହେଉଛନ୍ତି ମହାତ୍ମା ମହାତ୍ମଣି, ଆପଣ ହେଉଛନ୍ତି ବସୁଦେବଙ୍କର ପୁତ୍ର ବାସୁଦେବାୟ
ତେଣୁ ଆପଣ ହେଉଛନ୍ତି କୃଷ୍ଣ, ଆପଣ ସମସ୍ତଙ୍କୁ ଆକର୍ଷଣ କରନ୍ତି। ସତ୍ୟତାଂ ପତୟେ ନମଃ, ଆପଣ ସତ୍ୟତ ବଂଶର ଆପଣ ହେଉଛନ୍ତି ପତି, ତାଙ୍କର ମୁଖ୍ୟ, ତେଣୁ ମୁଁ ଆପଣଙ୍କୁ ନମସ୍କାର କରୁଛି। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଉପାସନା କଲା ପରେ ଭଗବାନ ତାଙ୍କୁ କହିଲେ, ମାମି ସୂର୍ଯ୍ୟ ଶ୍ରୀମଦାନ୍ଧୋ ଦଣ୍ଡ ପାଣି ନ ପଶ୍ୟତି ତଂ ଭଂସୟାମି ସମ୍ପତିଭ୍ୟୋ ଯସ୍ୟଚ୍ଛା ମେନୁଗ୍ରହମ। ହେ ଇନ୍ଦ୍ର, ମୁଁ ତମକୁ ଏଇସବୁ ଐଶ୍ୱର୍ଯ୍ୟ ପ୍ରଦାନ କରିଛି, ତମେ ଯେଉଁ ଇନ୍ଦ୍ର ହେଇଛ ତମକୁ ମୁଁ ତମକୁ ଏଇ ପୋଷ୍ଟ ଦେଇଛି, ମାମି ସୂର୍ଯ୍ୟ ଶ୍ରୀମଦାନ। କିନ୍ତୁ ଏଇ ଯେଉଁ ଐଶ୍ୱର୍ଯ୍ୟ ଇତ୍ୟାଦି ପ୍ରାପ୍ତ ହେଇକିରି ବା ଶ୍ରୀ ବା ରୂପ ଇତ୍ୟାଦି ପ୍ରାପ୍ତ ହେଇକିରି ମଦାନ୍ଧୋ, ସମସ୍ତେ ଗର୍ବ ହେଇକିରି ଅନ୍ଧ ହେଇଯାଆନ୍ତି, ଏ ଭଗବାନ ଦେଇଛନ୍ତି ସେଟା ଭୁଲିଯାଆନ୍ତି। ମୁଁ ତ ପାଇଛି, ମୋର ବଳରେ ପାଇଛି, ପାଇଛି ଏଭଳି ଭାବରେ ଚିନ୍ତା କରନ୍ତି। ତେଣୁ ସେମାନଙ୍କୁ ଦଣ୍ଡ ପାଣି ନ ପଶନ୍ତି, ସେମାନେ ଜାଣିପାରନ୍ତି ନାହିଁ ଯେ ଜଣେ ଶାସ୍ତ୍ର ଶାସ୍ତି ପ୍ରଦାନକାରୀ ବ୍ୟକ୍ତି ଅଛନ୍ତି, ଦଣ୍ଡ ପାଣି ଦଣ୍ଡ ଧାରଣ କରିଛନ୍ତି। ତେଣୁ ସେମାନଙ୍କୁ ତଂ ଭସ୍ୟାମି ସମ୍ପଦ ଭିଓ, ତାଙ୍କର ଯେଉଁ ଧନ ଐଶ୍ୱର୍ଯ୍ୟ ଜନ୍ମ ଐଶ୍ୱର୍ଯ୍ୟ ସୁତର ସ୍ତ୍ରୀ ସବୁ ପ୍ରାପ୍ତ ହେଇଛନ୍ତି, ଏମାନଙ୍କୁ ସେଥିରୁ ମୁଁ ଧ୍ୱଂସ କରି ତାଙ୍କୁ ନଷ୍ଟ କରିଦିଏ। ଯଶ୍ୟଚେତ୍ ସା ଅନୁଗ୍ରହମ, ଯାହାଙ୍କୁ ବିଶେଷ ଭାବରେ ମୁଁ ଅନୁଗ୍ରହ କରେ, ତେଣୁ ତମ ପ୍ରତି ମୁଁ ଅନୁଗ୍ରହ କରିଥିବାରୁ ତମର ଏଇ ଯେଉଁ ଅଜ୍ଞତା ଥିଲା ସେ ଅଜ୍ଞତାଟାକୁ ଦୂର କରିଦେଇଛି ବର୍ତ୍ତମାନ, ଏଭଳି ଭାବରେ ତାଙ୍କୁ ସେ ବିଧାନ କରିଛନ୍ତି। ତାପରେ ଭଗବାନଙ୍କ ଅନୁଲୀଳା ଆମେ ଅତିଶ୍ରଦ୍ଧାରେ, ଅରୁଣଦେବ କେମିତି ନନ୍ଦ ମହାରାଜଙ୍କୁ ନେଇ ଆସିଛନ୍ତି ତେଣୁ ସେ ବିଷୟରେ ବର୍ଣ୍ଣନା କରେ। ଜୟ ଶ୍ରୀମଦ ଭାଗବତମ କି, ଜୟ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେଖି ଜୟ ଗୁରୁ ମାତାଜୀ କହିଥିଲେ ଜଗନ୍ନାଥ ଟାୱାରରେ ଜୟ ଭାଗବତ କଥା ଅଛି ବୋଲି ମୁଁ ଆସିଥିଲି, ସେଥିପାଇଁ ଭାଗବତ କଥା ହରେ କୃଷ୍ଣ।